ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ 76ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ରାଷ୍ଟ୍ରପତି. ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ନୂଆଦିଲ୍ଲୀରେ ସାକ୍ଷାତ ଆଲୋଚନା କଲେ ବୈଦେଶିକ ମନ୍ତ୍ରୀ. ବାୟୋମେଟ୍ରିକ୍ ପଦ୍ଧତି ମତଦାନ ଆଗାମୀ ଦିନର ସମ୍ଭାବନା କହିଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ. ଧାର୍ମିକ ସ୍ଥଳୀ ଥିବା ମଧ୍ୟପ୍ରଦେଶର 70ଟି ସହରରେ ନିଷିଦ୍ଧ ହେବ ମଦ ବିକ୍ରି. ଏବଂ ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଆଜି ମହିଳା ବର୍ଗରେ ରାଞ୍ଚିଠାରେ ସୁରମା ହକି କ୍ଲବ୍ ଏବଂ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମୁକାବିଲା ଜାରି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 76ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ. ଆକାଶବାଣୀର ସମସ୍ତ ଜାତୀୟ ନେଟୱାର୍କ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲ ମାଧ୍ୟମରେ 7:00 ପ୍ରଥମେ ହିନ୍ଦୀ ଓ ପରେ ଇଂରାଜୀ ଭାଷାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସାରିତ ହେବ. ରାଷ୍ଟ୍ରପତିଙ୍କ ଅଭିଭାଷଣର ଆଞ୍ଚଳିକ ଭାଷାନ୍ତରଣ ଆକାଶବାଣୀର ସମସ୍ତ ଆଞ୍ଚଳିକ ନେଟୱାର୍କରେ 9:30 ପ୍ରସାରଣ କରାଯିବ. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପାର୍ବୋ ସୁବ୍ୟାନ୍ତଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି. ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଆସନ୍ତା ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରପତି ଯୋଗ ଦେଉଥିବା ଉଭୟ ଦେଶର ଘନିଷ୍ଠ ବନ୍ଧୁତ୍ୱର ଏକ ନିଦର୍ଶନ. ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କର ବିକାଶରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଶ୍ରୀ ପାର୍ବୋଙ୍କ ଭୂମିକାର ଡକ୍ଟର ଜୟଶଙ୍କର ପ୍ରଶଂସା କରିଛନ୍ତି. ସୂଚନାଯୋଗ୍ୟ, 76ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଇଣ୍ଡୋନେସିଆର ରାଷ୍ଟ୍ରପତି ଚାରିଦିନିଆ ଭାରତ ଗସ୍ତରେ ଆସି ଗତକାଲି ରାତିରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି. ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ. ରାଷ୍ଟ୍ରପତି ଶ୍ରୀ ପାର୍ବୋ ତାଙ୍କର ଭାରତ ଗସ୍ତ କାଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ. ଗତବର୍ଷ ଅକ୍ଟୋବରରେ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ରାଷ୍ଟ୍ରପତି ଶ୍ରୀ ପାର୍ବୋଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ. ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଘନିଷ୍ଠ କରିବ ବୋଲି ଆଶା କରାଯାଉଛି. ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆସନ୍ତା 76ତମ ସାଧାରଣତନ୍ତ୍ର ଦିବସର ସିଧା ପ୍ରସାରଣ ପାଇଁ ଆକାଶବାଣୀ ଓ ଦୂରଦର୍ଶନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି. ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ ଓ ୱେବ୍ସ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ସାଧାରଣତନ୍ତ୍ର ଦିବସର ସମ୍ପୂର୍ଣ୍ଣ ସିଧାସଳଖ ପ୍ରସାରଣ କରାଯିବ. ଆକାଶବାଣୀ ଓ ଦୂରଦର୍ଶନର ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଆଜି କର୍ତ୍ତବ୍ୟପଥ ପରିଦର୍ଶନ କରିଥିଲେ. ସିଧା ପ୍ରସାରଣ ପାଇଁ ଆକାଶବାଣୀ ଓ ଦୂରଦର୍ଶନ ଟିମ୍ ପକ୍ଷରୁ କରାଯାଇଥିବା ଆୟୋଜନକୁ ଶ୍ରୀ ଜାଜୁ ପ୍ରଶଂସା କରିଛନ୍ତି. ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ କହିଛନ୍ତି, କର୍ତ୍ତବ୍ୟ ପଥରେ ପୂର୍ବ ବର୍ଷ ତୁଳନାରେ 8 ଗୁଣ ଅଧିକ କ୍ଷମତା ସମ୍ପନ୍ନ 4ଟି କ୍ୟାମେରା ଖଞ୍ଜା ଯାଇଛି. ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି, ବାୟୋମେଟ୍ରିକ୍ ପଦ୍ଧତି ମତଦାନ ଆଗାମୀ ଦିନର ସମ୍ଭାବନା. ଏହା ମାଧ୍ୟମରେ ଏକାଧିକ ଥର ଭୋଟ୍ ଦେବା ଓ ଜଣଙ୍କ ନାମରେ ଆଉ ଜଣେ ଭୋଟ୍ ଦେବା ସମ୍ଭବ ନୁହେଁ. ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ସମ୍ମିଳନୀର ଦ୍ୱିତୀୟ ଦିନରେ ସେ ଉଦ୍ବୋଧନ ଦେଇ କହିଛନ୍ତି, ଭାରତରେ ମତଦାନ କ୍ଷେତ୍ରରେ ବାୟୋମେଟ୍ରିକ୍ ପଦ୍ଧତିର ଉପଯୋଗ ପାଇଁ ପ୍ରକ୍ରିୟା ଜାରି ରହିଛି. ଏହାଦ୍ୱାରା ଭିନ୍ନକ୍ଷମ, ବୟସ୍କ ଓ ବିଦେଶରେ ରହିଥିବା ଭାରତୀୟମାନେ ମଧ୍ୟ ମତଦାନ କରିପାରିବେ. ସମ୍ମିଳନୀର ଦ୍ୱିତୀୟ ଦିନରେ ନିର୍ବାଚନ ପରିଚାଳନା ପ୍ରଶାସକମାନେ ଆଜି ଇଭିଏମ୍ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିବା ସେ କହିଛନ୍ତି. ମତଦାନ ବ୍ୟବସ୍ଥାକୁ ତ୍ୱରିତ ଓ ନିର୍ଭୁଲ କରିବାରେ ଇଭିଏମ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଶ୍ରୀ କୁମାର କହିଛନ୍ତି. ଏହି ସମ୍ମିଳନୀରେ 13ଟି ଦେଶ ଓ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକରୁ 30 ଜଣ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି. ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାରତରତ୍ନ କର୍ପୂରୀ ଠାକୁରଙ୍କ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଶ୍ରୀ ଧନକଡ଼ ସ୍ୱର୍ଗତ ଠାକୁରଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏକ ଉଜ୍ଜଳ ଜ୍ୟୋତିଷ୍କ ବୋଲି ଅବତାରଣା କରିଛନ୍ତି. ସେ ମାତୃଭାଷାରେ ଶିକ୍ଷାଦାନ, ଭିନ୍ନ ଜାତିରେ ବିବାହ ଓ ସଂରକ୍ଷଣ ବ୍ୟବସ୍ଥା ଭଳି ପଦକ୍ଷେପ ଗ୍ରହଣ କରିଥିଲେ. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଶ୍ରୀ ଠାକୁର ସାମାଜିକ ନ୍ୟାୟ ଏବଂ ଜନମଙ୍ଗଳ ପାଇଁ ସାରା ଜୀବନ ଉତ୍ସର୍ଗ କରିଥିଲେ. ତାଙ୍କ ଆଦର୍ଶ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦି କହିଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ମଧ୍ୟପ୍ରଦେଶ ସରକାର ରାଜ୍ୟର ଧାର୍ମିକ ସ୍ଥଳୀ ଥିବା 17ଟି ସହରରେ ମଦ ବିକ୍ରିକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି. ଖର୍ଗୋନ୍ ଜିଲ୍ଲାର ଲୋକମାତା ଅହଲ୍ୟାବାଇ ପବିତ୍ର ସହର ଭାବେ ପରିଚିତ ମାହେଶ୍ୱରରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି. ଆସନ୍ତା ଏପ୍ରିଲ୍ ପହିଲାରୁ ସମ୍ପୃକ୍ତ 17 ସହରରେ 47 ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପଭି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହି 17 ସହର ମଧ୍ୟରେ ଉଜ୍ଜୟିନୀ, ମହିହାର, ଓଙ୍କାରେଶ୍ୱର, ମାହେଶ୍ୱର, ଚିତ୍ରକୂଟ, ଅମରକଣ୍ଟକ ଭଳି ସହର ରହିଛି। ସମାଜରେ କନ୍ୟା ସନ୍ତାନଙ୍କ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ସାରା ଦେଶରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଉଛି। ଏହି ଦିବସ ପ୍ରତ୍ୟେକ କନ୍ୟା ସନ୍ତାନକୁ ସମ୍ମାନର ସହିତ ଲାଳନ ପାଳନ, ଶିକ୍ଷାଦାନ ଏବଂ ସାମଗ୍ରିକ ବିକାଶ ପାଇଁ ସମାନ ସୁଯୋଗ ପାଇବାର ଗୁରୁତ୍ୱକୁ ସ୍ମରଣ କରାଇଥାଏ। ଏହି ଦିନଟିରେ ମଧ୍ୟ 2015 ଜାନୁଆରୀ 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବେଟି ବଚାଓ ବେଟି ପଢ଼ାଓ ଯୋଜନାର ବାର୍ଷିକୀ ମଧ୍ୟ ପାଳନ କରାଯାଇଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଉଜ୍ଜଳ ଭବିଷ୍ୟତ ପାଇଁ କନ୍ୟାମାନଙ୍କୁ ସଶକ୍ତ କରିବା, ସମାଜରେ ଝିଅମାନଙ୍କ ଭୂମିକାକୁ ସ୍ୱୀକାର କରି ସେମାନଙ୍କୁ ନେତୃତ୍ୱ ନେବା ଏବଂ ଭବିଷ୍ୟତ ଗଠନ ପାଇଁ ସମାନ ସୁଯୋଗ ପ୍ରଦାନ କରିବାର ଆବଶ୍ୟକତାକୁ ଏହି ବାର୍ତ୍ତା ଗୁରୁତ୍ୱ ଦେଉଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଶକ୍ତି ସମ୍ମିଳନୀ ଭାରତ ଶକ୍ତି ସପ୍ତାହ 2025 ନୂଆଦିଲ୍ଲୀର ୟଶୋଭୂମିରେ ଆୟୋଜିତ ହେବ ବୋଲି କହିଛନ୍ତି। ଫେବୃୟାରୀ 11 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ 1,00,000 ବର୍ଗମିଟର ପରିମିତ ଅଞ୍ଚଳରେ ଆୟୋଜିତ ହେବ। ଶକ୍ତି କ୍ଷେତ୍ରର ବିଭିନ୍ନ ଅଂଶୀଦାର ଏହି ସମ୍ମିଳନୀରେ ଯୋଗଦେବେ। ମୁମ୍ବାଇରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, ଏହି ସମ୍ମିଳନୀରେ ରନ୍ଧନ ପାଇଁ ସ୍ୱଚ୍ଛ ଇନ୍ଧନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। ସମ୍ମିଳନୀରେ 70,000 ପ୍ରତିନିଧି ଯୋଗଦେବାକୁ ଥିବାବେଳେ 105 ଅଧିବେଶନରେ 500 ବକ୍ତା ଅଭିଭାଷଣ ପ୍ରଦାନ କରିବେ। ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ରୁଷ, ଜାପାନ, ଜର୍ମାନୀ ଓ ନେଦରଲ୍ୟାଣ୍ଡ ଭଳି 10 ଦେଶର ମଣ୍ଡପ ଏହି ସମ୍ମିଳନୀରେ ସ୍ଥାନ ପାଇବ। 20 ଅଧିକ ଦେଶର ଶକ୍ତିମନ୍ତ୍ରୀ, 500 ଫର୍ଚ୍ୟୁନ୍ ଶକ୍ତି କମ୍ପାନୀର 90 ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ତର୍ଜାତୀୟ ସଂଗଠନର ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଯୋଗଦେବେ। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଦ୍ୱିପାକ୍ଷିକ ବୈଠକ ପାଇଁ ଆସନ୍ତା ରବିବାରଠାରୁ ଦୁଇଦିନିଆ ଚୀନ୍ ଗସ୍ତରେ ଯିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ବୈଦେଶିକ ସଚିବ ଶ୍ରୀ ମିଶ୍ରି ତାଙ୍କର ଚୀନ୍ ପ୍ରତିପକ୍ଷଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ କାଜାନ୍ଠାରେ ହୋଇଥିବା ଆଲୋଚନା ଏହି ପର୍ଯ୍ୟାୟରେ ଆଗକୁ ବଢ଼ିବ ବୋଲି ଆଶା କରାଯାଉଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ମୁଖପାତ୍ର ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତ ଓ ବାଂଲାଦେଶ ସୀମାରେ ବାଡ଼ ଲଗାଇବା ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଅନେକ ରାଜିନାମା ହୋଇଛି। ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ପାଇଁ ସୀମାରେ ବାଡ଼ ଲଗାଇବା ଜରୁରୀ ବୋଲି ସେ କହିଛନ୍ତି। ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି, ଭାରତ ଜଳ ସଂରକ୍ଷଣ ପାଇଁ ସମ୍ପୂର୍ଣ୍ଣ ଅଙ୍ଗୀକାରବଦ୍ଧ ହୋଇଥିବା ସହ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରୁଛି। ଡାଭୋସ୍ଠାରେ ୱାର୍ଲଡ ଇକୋନୋମିକ୍ ଫୋରମ୍ 2025 ଭାରତ ମଣ୍ଡପମ୍ଠାରେ ଆୟୋଜିତ ସମାରୋହରେ ନିଜର ଅଭିଭାଷଣରେ ସେ କହିଛନ୍ତି, ବ୍ୟାପକ ଅଭିଯାନ ମାଧ୍ୟମରେ ଭାରତ ତା'ର ଜଳ ସମ୍ବଳକୁ ବିକଶିତ କରିପାରିଛି। ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରରେ ବିଶ୍ୱରେ ଭାରତ ଉଦାହରଣ ସୃଷ୍ଟି କରିପାରିଛି। ଗତ କିଛି ବର୍ଷ ଧରି ଭାରତ ସରକାରଙ୍କ ଉଦ୍ୟମ ବଳରେ ଗ୍ରାମୀଣ କ୍ଷେତ୍ରରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇପାରିଥିବା ଶ୍ରୀ ପାଟିଲ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମହାରାଷ୍ଟ୍ରର ଭଣ୍ଡାରାସ୍ଥିତ ଗୋଳାବାରୁଦ କାରଖାନାରେ ବିସ୍ଫୋରଣରେ ପ୍ରାଣହାନୀ ଘଟିଥିବା ମୃତକଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ବିସ୍ଫୋରଣ ଘଟଣା ପାଇଁ ସେ ମର୍ମାହତ ବୋଲି କହିଛନ୍ତି। ଏଥିରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ମୁତୟନ ଅଛନ୍ତି ଏବଂ ଆହତଙ୍କୁ ସମସ୍ତ ସହାୟତା ପ୍ରଦାନ କରାଯାଉଥିବା ସେ କହିଛନ୍ତି। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଆଜି ମହିଳା ବର୍ଗରେ ରାଞ୍ଚିଠାରେ ସୁରମା ହକି କ୍ଲବ ଏବଂ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମୁକାବିଲା ଚାଲିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଦିଲ୍ଲୀ ସୁରମା ହକି କ୍ଲବ 3-0 ଗୋଲ୍ରେ ଆଗୁଆ ରହିଥିଲା। ପୁରୁଷ ବର୍ଗରେ ରାଞ୍ଚିଠାରେ ବେଙ୍ଗଲ ଟାଇଗର୍ସ ଏବଂ କଳିଙ୍ଗ ଲାନ୍ସର୍ସ ରାତି 8:15 ପରସ୍କରକୁ ଭେଟିବେ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ହାଇଦ୍ରାବାଦ ଏଫ୍ସି 3-2 ଗୋଲ୍ରେ ଜାମସେଦପୁର ଏଫ୍ସିକୁ ପରାସ୍ତ କରିଛି। ଆଉ କିଛି ସମୟ ପରେ କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଇଷ୍ଟ ବେଙ୍ଗଲ ଏଫ୍ସି ଓ କେରଳ ବ୍ଲାଷ୍ଟର୍ସ ଏଫ୍ସି ମଧ୍ୟରେ ମୁକାବିଲା ହେବ। ୭୬ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ରାଷ୍ଟ୍ରପତି। ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ନୂଆଦିଲ୍ଲୀରେ ସାକ୍ଷାତ ଆଲୋଚନା କଲେ ବୈଦେଶିକ ମନ୍ତ୍ରୀ। ବାୟୋମେଟ୍ରିକ୍ ପଦ୍ଧତି ମତଦାନ ଆଗାମୀ ଦିନର ସମ୍ଭାବନା କହିଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ। ଧାର୍ମିକ ସ୍ଥଳୀ ଥିବା ମଧ୍ୟପ୍ରଦେଶର 17 ସହରରେ ନିଷିଦ୍ଧ ହେବ ମଦ ବିକ୍ରି। ଏବଂ ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଆଜି ମହିଳା ବର୍ଗରେ ରାଞ୍ଚିଠାରେ ସୁରମା ହକି କ୍ଲବ ଏବଂ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମୁକାବିଲା ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।